धन्यवाद भक्त बंधुमाने। जय जगन्नाथ, जय जगन्नाथ। रथयात्रा देखा पाई दुई जन भक्त इच्छा कर मनरे, जन भक्त अंध आउ जन छोटा, एमाने किमिति जिबे जगन्नाथ धाम को। हे प्रिय भक्त बंधु मान ध्यान देवे, महाप्रभु जगन्नाथ कि करुणा प्रति है। आहा, ठाकुर चाहिए कौन न हम, अकर्मा दानी से अटंती, कर्मे नथिले जाचि दंती।
छोटा भाई मन बड़ी पूरी जीवा पाई, अंध कहुची अरे छोटा भाई मन बड़ी पूरी जीवा पाई, रथ चक छुईबा बड़ दांडे गड़ी जीवा, रथ चक छुईबा बड़ दांडे गड़ी जीवा, अच्छी किए जोग आम पाई रे, अंध कहुची अरे छोटा भाई मन मड़ी पूरी जीवा पाई।
लक्ष लक्ष भक्त मान मत देखा आसिले श्रीक्षेत्र धाम को, नंदी बस रथ में बसीचि बोलिक जगन्नाथ भावुस अंतर्जमी बुझी पारे से अंध छोटा भक्त मन ताक कौन कहते कि उपाय बताऊ जगन्नाथ महाप्रभु प्रिय भक्त बंधु मानते ध्यान देवे। आहा,
मन मोहन चका नयन जाणिले भक्त मन उपाय एक बतई दे प्रभु कालियावदन, मन मोहन चका नयन जाणिले भक्त मन उपाय एक बताई देले प्रभु कालियावदन।
कि उपाय हठात अंध कह अंध भक्त जन कहते
अंध कहू छोटा भाई रे तो आखि मो आखि तो गोड़ नाही मो कांधे बसी चाल तु बाट देखी,
बाट सरी जाई जा अंधर आखि नाही छोटार गोड़ नाही। अंध कहले हे छोटा भाई तो आखि मो आखि हो कांधे तुम्हें बसी पड़, कहीं केत श्रीक्षेत्र धाम यही निकट हो कि उपाय जगन्नाथ महाप्रभु बतैले। धन्य धन्य भक्त,
बाट सरी गला श्रीक्षेत्र हेला, बाट सरी गला श्रीक्षेत्र हेला, आहा की करुणा आहा आहा की करुणा कले साई रे, अंध कहुची अरे छोटा भाई मन बड़ी पूरी जीवा पाई।
विचित्र कर्मांकर विचित्र भाव जाणीपारे भक्तवृंद, अंधर आखि नाई से जीव किमि, छोटार तो गोड़ नाई से किमि नीलाचल जीव एत बाट नाई ना जगन्नाथ कौन कले नीलाचल को नहीं गले, ये हूँ भक्तर भाव जगन्नाथ से भक्त भी पागल प्रिय भक्त मन मान। अंध कौन कौन दुखे जगन्नाथ महाप्रभु, हे महाप्रभु
दुखरे अंध कहुचि प्रभु तुमको देखि नाही, कला कि गोरा केमिति तुमे आजन मु जानि नाही,
आहा
ଚୋରି ଅନ୍ଧ କହୁଛି ପ୍ରଭୁ ତୁମକୁ ଦେଖି ନାହିଁ, କଳା କି ଗୋରା କେମିତି ତୁମେ ଆଜନ ମୁଁ ଜାଣିନାହିଁ। ଛୋଟା କହୁଛି
ଜଗନ୍ନାଥ ମହାପ୍ରଭୁଙ୍କୁ ଛୋଟା ଭକ୍ତ ଜଣ କ'ଣ କହୁଛନ୍ତି ଧ୍ୟାନ ଦେବେ ବିଦଗ୍ଧ ଶ୍ରୋତା ମଣ୍ଡଳୀ।
ଛୋଟା କହୁଛି ଛୋଟା କହୁଛି ହେ ମହାବାହୁ ଶୁଣ ମୋ ଦୁଃଖ କଥା, ଶୁଣ ମୋ ଦୁଃଖ କଥା, ତୋ ପାଦ ପ୍ରଭୁ ରଖିନୁ ବୋଲି ମୋତେ କରିଛୁ ଛୋଟା।
ଜଗନ୍ନାଥଙ୍କୁ ଏ କଥାପଥକୁ କେଡ଼ ବଡ଼ ବାଧିଲା, ଠାକୁର କହିଲେ ଆହା ମୁଁ କେଡ଼େ ଅବହେଳା କରିଛି ଭକ୍ତମାନଙ୍କ ପ୍ରତି। ଜଗନ୍ନାଥ ଭାଇ ଅନୁକମ୍ପା, ହେ ପ୍ରିୟ ଭକ୍ତ ବନ୍ଧୁମାନେ ଧ୍ୟାନ ଦେବେ।
ଛୋଟା କହୁଛି ହେ ମହାବାହୁ ଶୁଣ ମୋ ଦୁଃଖ କଥା, ତୋ ପାଦ ପ୍ରଭୁ ରଖିନୁ ବୋଲି ମୋତେ କରିଛୁ ଛୋଟା। ବାଧିଲା ପ୍ରଭୁଙ୍କୁ ଭାରି ଦୁହିଁକି ଦେଲେ ଉଧାରି, ବାଧିଲା ପ୍ରଭୁଙ୍କୁ ଭାରି ଦୁହିଁକି ଦେଲେ ଉଧାରି।
ଏମାନେ କ'ଣ କଲେ ଆହା ଅନ୍ଧ କହୁଛ ମୋତେ ଦେଖାଗଲାଣି, ଛୋଟା କହୁଛି ଆରେ ଭାଇ ମୋ ପାଦ କଣି ଗଲାଣି। ଆହା କି ଅପୂର୍ବ, କି ଅପୂର୍ବ, କି ଅନୁକମ୍ପା। ଏଇ ହେଉଛି ଜଗନ୍ନାଥଙ୍କର ଭକ୍ତ ପ୍ରତି ଅନୁକମ୍ପା। ହେ ପ୍ରିୟ ଭକ୍ତମାନ
ଜଗବନ୍ଧୁ ପରି, ଜଗବନ୍ଧୁ ପରି ବନ୍ଧୁ ନାହିଁ ରେ, ଜଗବନ୍ଧୁ ପରି ବନ୍ଧୁ ନାହିଁ ରେ। ଅନ୍ଧ କହୁଛି ଆରେ ଛୋଟା ଭାଇ, ଜଗବନ୍ଧୁ ପରି ବନ୍ଧୁ ନାହିଁ ନାହିଁ, ଅନ୍ଧ କହୁଛି ଆରେ ଛୋଟା ଭାଇ, ଜଗବନ୍ଧୁ ପରି ବନ୍ଧୁ ନାହିଁ ନାହିଁ। ତୋତେ ମିଳିଲା ଚରଣ ମୋତେ ମିଳିଲା ନୟନ, ତୋତେ ମିଳିଲା ଚରଣ ମୋତେ ମିଳିଲା ନୟନ। ଦର୍ଶନରେ 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 ପୁଣ୍ୟ ଲଭି ଲଇରେ, ଅନ୍ଧ କହୁଛି ଆରେ ଛୋଟା ଭାଇ, ମନ ମଳିଛି ପୁରୀ ଯିବା ପାଇଁ, ଜଗବନ୍ଧୁ ପରି ବନ୍ଧୁ ନାହିଁ ନାହିଁ ରେ, ଜଗବନ୍ଧୁ ପରି ବନ୍ଧୁ ନାହିଁ ନାହିଁ ରେ, ଜଗବନ୍ଧୁ ପରି, ଜଗବନ୍ଧୁ ପରି ବନ୍ଧୁ ନାହିଁ ରେ, ଜଗବନ୍ଧୁ ପରି ବନ୍ଧୁ ନାହିଁ ରେ। ଅନ୍ଧ କହୁଛି ଆରେ ଛୋଟା ଭାଇ, ଜଗବନ୍ଧୁ ପରି ବନ୍ଧୁ ନାହିଁ ନାହିଁ, ଅନ୍ଧ କହୁଛି ଆରେ ଛୋଟା ଭାଇ, ଜଗବନ୍ଧୁ ପରି ବନ୍ଧୁ ନାହିଁ ନାହିଁ। ତୋତେ ମିଳିଲା ଚରଣ ମୋତେ ମିଳିଲା ନୟନ, ତୋତେ ମିଳିଲା ଚରଣ ମୋତେ ମିଳିଲା ନୟନ। ଦର୍ଶନରେ 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 ପୁଣ୍ୟ ଲଭି ଲଇରେ, ଅନ୍ଧ କହୁଛି ଆରେ ଛୋଟା ଭାଇ, ମନ ମଳିଛି ପୁରୀ ଯିବା ପାଇଁ, ଜଗବନ୍ଧୁ ପରି ବନ୍ଧୁ ନାହିଁ ନାହିଁ ରେ, ଜଗବନ୍ଧୁ ପରି ବନ୍ଧୁ ନାହିଁ ନାହିଁ ରେ, ଜଗବନ୍ଧୁ ପରି ବନ୍ଧୁ ନାହିଁ ନାହିଁ।